వాసుదేవ శ్రీమద్ భాగవతం దశమ స్కంద 54వ అధ్యాయ శోక 47 శిశుకోవాచ జన్మాదస్తు దేహస్య విక్రియానాత్మనా క్వచిత్ కళానామివ నైవేందో ৫৩ অধ্যায় আমি কালি পাঠ করলে যে ভগবান রুক্মিণী কু বিবাহ কলে তাঁর সমস্ত যেতে পৃথিবীর যেতে যোদ্ধা বীর মানে লে বিশেষ ভাবে ভগবান যে ভক্ত নুহতি নাস্তিক ব্যক্তি মানে সে সব চিন্তা করলে কৃষ্ণক বিরোধ করে রুক্মিণী শিশুপাল সহ বিবাহ করা কিন্তু সমস্ত সম্মুখে রুক্মিণী দেবী ভগবান কৃষ্ণকর রথরে আরোহণ করে চলিগলে এবং সে যে যোদ্ধা মানে সব লে সব তলু খসি পড়লে সব তাঁর যে কি রথরে বসলে কি হাতিরে বসলে কি অশ্বরে বসলে সমস্তে তাঁর সব খসি পড়লে তেমন তাপরে রুক্মিণীকর ভাই রুক্মী সে প্রতিজ্ঞা কলে যে মু প্রতিজ্ঞা করুছি যে কৃষ্ণক মু পরাস্ত করে নিহত করি মোর ভৌণী উদ্ধার করি যদি ন করে পারি তাহলে মুবি না কুণ্ডিন নগর কু ফেরবি না এইভাবে ভাবে সে প্রতিজ্ঞা করে চাললে তেমন ভগবান যেত রুক্মিণী নিয়ে যাচ্ছেন অন্য যে অস্ত্র সব লে অন্য সৈন্য মানে লে যোদ্ধা মানে লে সে সব ভগবান পছরে ধাবিত হয়েছিলেন যুদ্ধ করা তেমন যাদব সৈন্য মানে ভগবান বলরাম যাদব সৈন্য মানুষ আনি সেটি উপস্থিত হয়েছিল তেমন যাদব সৈন্য মানে সে সব পরাস্ত কলে তাপরে ভগবান যেত চাল যাচ্ছেন রুক্মিণী নেই সেই সময় তাঁর পছরে ধাইকি রুক্মী তাঁকে কোথায় কিছু সময় অপেক্ষা কর মানে বহু জোরে তাঁকর যে রয়েছে ধনু ধনুকু টঙ্কার করে ধনু বিকৃষ্য সুদৃঢ়ং জঘ্নে কৃষ্ণং ত্রিভীষরৈ আহ চাত্র ক্ষণং তিষ্ঠ যদুনা কুলপাংশন এ যদুর যদুমা যদুকূলর ধ্বংসকারী কুলপাংশন কুলাঙ্গার কৃষ্ণ তুমি কিছু সময় অপেক্ষা কর তাঁকু তিনোটি সর মারিলে তেমন ভগবান তার প্রতিবদলরে তাঁকু মধ্য সেইভাবে ভাবে সর ছাড়লে এবং তাঁকু পরাস্ত কলে রুক্মিণীকে পরাস্ত করে রুক্মিণীকে পরাস্ত করে তাঁকু হত্যা করা উদ্যত হোলে কিন্তু রুক্মিণী বহু মন দুঃখে ভগবানকে পাদ পদ্ম ধরি তাঁকু অনুরোধ কলে তাঁকু ভাইকে রক্ষা করা এইভাবে ভাবে যেতবে অনুরোধ কলে ভগবান তাঁকু হত্যা ন করি তার যে রয়েছে তাঁকর যে কেশ ইত্যাদি কু এইভাবে ভাবে ছিত্বা সীমা দদে তিগ্মং রুক্মিণী হন্তুম উদ্যত দৃষ্টা ভ্রাতুর্বধোযোগং রুক্মিণী ভয়বিহ্বলা পতিত্বা পাদুর্ভর্তুর্ুবাচ করুণং সতি ভগবান যেতবে তাঁকর ভাইকে হত্যা করা উদ্যত হোলে সেতবে সে তাঁকু প্রার্থনা কলে তাঁকু রক্ষা করা তেমন ভগবান কেবল তাঁকর মস্তিষ্কর মস্তকর যে কেশ সব অছি তাকে সব মঝে মঝে তাকে সব খণ্ডন তাঁকর ইয়ে দ্বারা খড়গ দ্বারা খণ্ডন করে তাঁকু গোটে বিরূপ করি ছাড়দেলে এবং সেই সময় ভগবান বলদেব আসি পৌঁছিগলে তেমন ভগবান বলদেব যেত দেখলে যে ভগবান কৃষ্ণ তাঁকর শলাকু এইভাবে ভাবে বিরূপ করেদেছেন সে তাঁকু প্রথমে তাঁকু টিকি গাড়ি দেলে তিরস্কার কলে তুমি নিজের ক্ষত্রিয়া নিজের ভাই নিজের শলা নিজের পত্নী বিবাহ করছ এবং তাঁকর ভাইকু এইভাবে ভাবে କରିବାଟା ବୈରୂପ କରିବାଟା ଅସାଧ୍ୱିଦଂ ତୟା କୃଷ୍ଣ କୃତମ ସ୍ନଜୁଗୁପ୍ସିତଂ ବପନଂ ନଶ୍ରୁ କେଶାନଂ ବୈରୂପ୍ୟଂ ଶ୍ରୁଦୋ ବଦ୍ଧ। ହେ କୃଷ୍ଣ, ତମେ ଏଭଳି ନିନ୍ଦନୀୟ କାର୍ଯ୍ୟ କଲ ଯେ ତମର ଶଳାକୁ ତାର ସ୍ମଶ୍ରୁ କେଶ ଇତ୍ୟାଦିକୁ ସବୁ ଏଭଳି ଭାବରେ ବିରୂପ କରିଦେଇଛ ଯେ ତାର ବଦ୍ଧ ଭଳି ହେଇଗଲା। ଏଭଳି କହି ପୁଣି ରୁକ୍ମିଣୀକୁ ସାନ୍ତ୍ୱନା ଦେଉଛନ୍ତି। ତେଣୁ ଏଭଳି ଅନେକ ସାନ୍ତ୍ୱନା ଦେଲା ପରେ ଏଠି କହୁଛନ୍ତି, ଜନ୍ମାଦୟସ୍ତୁ ଦେହସ୍ୟ ବିକ୍ରିୟାନାତ୍ମନ କୁଚିତ। ହେ ରୁକ୍ମିଣୀ, ଏ ଯେଉଁ ତମେ ଶରୀର ବା ଦେହ ବିଷୟରେ ଚିନ୍ତା କରୁଛ, ଏ ଦେହ ପ୍ରକୃତିରେ ଆମେ ନୁହେଁ। ଏ ଜନ୍ମ ଦେହରେ ଜନ୍ମ ହେଉଛି, ଜନ୍ମାଦେୟସ୍ତୁ ମୁଁ ଯେଉଁ କାଲି କହିଥିଲି, ଛଅଟି ବିକାର ରହିଛି ଦେହରେ, ଭୌତିକ ଜଗତ ମାନେ ଭୌତିକ ସବୁ ସବୁକିଛି ଭୌତିକରେ ଛଅଟି ବିକାର ରହିଛି। ଜନ୍ମ ହେବ, ବୃଦ୍ଧି ହେବ, ବଂଶ ବିସ୍ତାର କରିବ, କିଛି କାଳ ସ୍ଥାୟୀ ରହିବ, ତାପରେ କ୍ଷୟ ହେବ ଏବଂ ଅନ୍ତିମରେ ଧ୍ୱଂସ ହେବ। ତେଣୁ ଏଇସବୁ ଯେଉଁ ଜନ୍ମାଦେୟସ୍ତୁ ଯେଉଁ ବିକାର ରହିଛି, ଏ ଦେହର ବିକ୍ରିୟା ନା ଆତ୍ମାନ କ୍ୱଚିତ, ଆତ୍ମାର ସେ ସବୁ ବିକ୍ରିୟା ନାହିଁ, ଆତ୍ମାର ସେ ବିକାର ନାହିଁ, ଏ ସେଟା ବିକାର ବିମୁକ୍ତ ସିଏ। ଆମେ କାଲି କହୁଥିଲୁ ଭଗବାନ ହେଉଛନ୍ତି ବିକାର ଶୂନ୍ୟ, ଏବଂ ଯେଉଁମାନେ ମଧ୍ୟ ଚିତ୍ ଜଗତରେ ଅଛନ୍ତି ସେମାନେ ମଧ୍ୟ ବିକାର କୁଟସ୍ଥ ବୋଲି କୁହାଯାଉଛି। ଭଗବତ ଗୀତାରେ ଯେଉଁ କୁହାଯାଇଛି, ଦ୍ୱାଭିମୁଖ ପୁରୁଷ ଲୋକେ କ୍ଷେରଶ୍ଚା କ୍ଷେରଛ କ୍ଷେର ସର୍ବାଣି ଭୂତାଣି କୁଟସ୍ଥ ଅକ୍ଷର ଉଚ୍ଚତେ। ଏ ଭୌତିକ ଜଗତରେ ସମସ୍ତଙ୍କୁ କ୍ଷେର, ତାଙ୍କର ବିକାର ରହିଛି, କିନ୍ତୁ କୁଟସ୍ଥ ଯେଉଁମାନେ ଅକ୍ଷର, ଯେଉଁମାନେ ଚିତ୍ ଜଗତରେ ଅଛନ୍ତି, ତାଙ୍କର କ୍ଷେର ହେଉନାହିଁ ବା ତାଙ୍କର ପତନ ହେଉନାହିଁ, ସେମାନେ ହେଉଛନ୍ତି କୁଟସ୍ଥ, ତାଙ୍କର ବିକାର ନାହିଁ। ତେଣୁ ଏଇଭଳି ଭାବରେ ଭଗବାନ ବଳରାମ ଯେତେବେଳେ ବୁଝେଇଲେ ରୁକ୍ମିଣୀ ଦେବୀଙ୍କୁ, କହୁଛନ୍ତି କଳାନାମ ଏବଂ ନୈବେନ୍ଦୁ, ଯେମିତି ଇନ୍ଦୁ, ଇନ୍ଦୁ କହିଲେ ଚନ୍ଦ୍ର, ଚନ୍ଦ୍ରର ବର୍ତ୍ତମାନ ଆଜି ହେଲା କେତେ କେତେ ଅମାବାସ୍ୟା, ମାସନ୍ତ ଗଲା, କାଲି ସରିଲା ମାସନ୍ତ, ଆଜି ସଂକ୍ରାନ୍ତି, ତେଣୁ ମାସର ଅନ୍ତ ସରିଲା ମାନେ ଅମାବାସ୍ୟା ସରିଲା, ପୁଣି ଆରମ୍ଭ ହେବ, ପ୍ରତିପଦ ଆରମ୍ଭ ହେବ। ତେଣୁ ଏଇ କଳା ଯେଉଁ ରହିଛି ଚନ୍ଦ୍ରର, କେତେବେଳେ ସୂର୍ଯ୍ୟ ମାନେ ଚନ୍ଦ୍ର ଫୁଲ୍ ମୁନ୍ ହେଇଯାଉଛନ୍ତି, ମାନେ ପୂର୍ଣ୍ଣ ଚନ୍ଦ୍ର ହେଇଯାଉଛନ୍ତି, ପୁଣି କେତେବେଳେ ଅମାବାସ୍ୟା ହେଇଯାଉଛି। ତେଣୁ ଏଇ ଯେଉଁ ଚନ୍ଦ୍ର, ଏଇଟା ଆଦ୍ୱାରା ଚନ୍ଦ୍ର ମୃତ୍ୟୁ ହେଉନି, କେବଳ କଳା ଇନ୍ଦୁ ଇନ୍ଦ୍ରିୟ ତାର ଚନ୍ଦ୍ରର କଳାର ହ୍ରାସ ବୃଦ୍ଧି ହେଉଛି। ତେଣୁ ମୃତ୍ୟୁ ହାସ୍ୟ କୁହୁରିବ, ମୃତ୍ୟୁ ସେଇଟାକୁ ଚନ୍ଦ୍ର ମାନେ କୁହୁରିବ, ଅମାବାସ୍ୟା ହେଇଗଲେ ଚନ୍ଦ୍ର ମୃତ୍ୟୁ ହେଇଗଲା ତା ନୁହଁ, କେବଳ କଳାଟା ନଷ୍ଟ ହେଇଛି, କଳାର ହ୍ରାସ ହେଇଛି। ସେଇଭଳି ଭାବରେ ଆମର, ଆମେ ହେଉଛୁ ଆତ୍ମା, ଏଇ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଯେତେବେଳେ ଭଗବାନ ଦେଲେ ରୁକ୍ମିଣୀ ଦେବୀଙ୍କୁ, ତେଣୁ ରୁକ୍ମିଣୀ ଦେବୀ ସେତେବେଳେ ତାଙ୍କର ପୁଣି ସୁସ୍ଥ ହେଲେ, ସେ ଶାନ୍ତି ପ୍ରାପ୍ତ ହେଲେ। ତେଣୁ ଭଗବାନ ରୁକ୍ମିଣୀ ଦେବୀଙ୍କୁ ନେଇ ଚାଲିଗଲେ କେଉଁଠିକି, ଦ୍ୱାରକା, ଦ୍ୱାରକା ଚାଲିଗଲେ, ଏବଂ ରୁକ୍ମିଣୀ ସେଇଠି ରହିଲା। ସେ ଆଉ ସେ ପ୍ରତିଜ୍ଞା କରିଥିଲେ, ମୁଁ କୃଷ୍ଣଙ୍କୁ ହତ୍ୟା ନକଲେ କୁଆଡ଼େ ଯିବି ନାହିଁ, ତେଣୁ ସେଇଠି ରହିଲେ, ସେଠି ଗୋଟେ ଭୋଜକଟ ନାମକ ଗୋଟେ ଇଏ ସ୍ଥାପନ କଲେ, ମାନେ ନଗର ସ୍ଥାପନ କରିକି ସେଇଠି ରହିଲେ, କେମିତି କୃଷ୍ଣଙ୍କୁ ହତ୍ୟା କରିବି ସେଇ ଚିନ୍ତା କରିକି ସେ ସେଇଠି ରହିଲେ। ତେଣୁ ଏଇଭଳି ଭାବରେ ଭଗବାନ ଯେତେବେଳେ ରୁକ୍ମିଣୀ ଦେବୀଙ୍କୁ ଆଣି ଆସିଲେ, ତେଣୁ ଯେତେବେଳେ ଦ୍ୱାରକାରେ ପ୍ରବେଶ କଲେ, ଦ୍ୱାରକାବାସୀ ମାନେ ବହୁତ ଆନନ୍ଦିତ ହେଲେ, ସମସ୍ତେ ତାଙ୍କୁ ସ୍ୱାଗତ କଲେ, ସମସ୍ତେ ତାଙ୍କୁ ବିଭିନ୍ନ ପ୍ରକାର ଉପହାର ଦେଲେ, ପ୍ରଦାନ କଲେ, ଏବଂ ଭଗବାନ ଏବଂ ରୁକ୍ମିଣୀ ଦେବୀଙ୍କର ପ୍ରଥମ ବିବାହ ସମାପନ ହେଲା। ବହୁତ ସୁନ୍ଦର ଭାବରେ ଭୋଜି ହେଲା, ସେ ଭୋଜିରେ ଆମେ ମଧ୍ୟ କେତେଥର ଯାଇଛେ, ପ୍ରସାଦ ପାଇଛେ, ମନେ ଅଛି? ମୁଁ ଦୁଇଥର ଯାଇଛି, ମୋତେ ଜଗନ୍ନାଥ ପୁରୀ ଧାମରେ ସବୁଦିନେ ପୁରୀ ମନ୍ଦିରରେ ସେଇଟା ପାଳନ କରାଯାଉଛି, ପ୍ରତିବର୍ଷ ପାଳନ କରାଯାଉଛି। ଯେଉଁ ରହିଛି ଭୀଷ୍ମ ନିର୍ଜଳା ଏକାଦଶୀ, ସେଇଦିନ ଏଇ ଏଇ ହଁ ସେଇଦିନ ଏଇ ଘଟଣାଟି ହେଇଥିଲା। ତେଣୁ ଆମର ଭକ୍ତମାନେ ମଧ୍ୟ ଯାଇ ପୁରୀରେ ଜଗନ୍ନାଥ ମନ୍ଦିରରେ ସେଠି ପ୍ରସାଦ ପାଆନ୍ତି, ତା ପୂର୍ବ ଦିନ ସେଇଟାକୁ ପ୍ରସାଦ ପାଉଛନ୍ତି। ତେଣୁ ଏହିଭଳି ଭାବରେ 54 ଅଧ୍ୟାୟରେ ବର୍ଣ୍ଣନା କରି 55 ଅଧ୍ୟାୟରେ ଭଗବାନ କହୁଛନ୍ତି, ତା ପର ଶ୍ଳୋକ 55 ଅଧ୍ୟାୟ ଶ୍ଳୋକରେ, ଶିଶୁକ ଉବାଚ ନାତି ଦୀର୍ଘେଣ କାଳୀନ ସକାଶ୍ନି ରୂଢ ଯୌବନ ଜନୟାମାସ ନାରୀଣାଂ ବିକ୍ଷନ୍ତିନାଂ ଚ ବିଭ୍ରମଂ। ସୁଖଦେବ ଗୋସ୍ୱାମୀ ଭଗବାନ ରୁକ୍ମିଣୀ ଆଉ ଭଗବାନଙ୍କର ଯେଉଁ ବିବାହ ପରେ ତାଙ୍କର ଯେଉଁ ପ୍ରଥମ ପୁତ୍ରଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି, ତାଙ୍କର ପ୍ରଥମ ପୁତ୍ର ହେଉଛନ୍ତି ପ୍ରଦ୍ୟୁମ୍ନ, ଯିଏକି କାମଦେବ, କାମଦେବ ଯେଉଁ ଯେତେବେଳେ ଶିବଜୀଙ୍କର ପତ୍ନୀ ସତୀ ଯେତେବେଳେ ଶରୀର ତ୍ୟାଗ କଲେ, ତେଣୁ ଶିବଜୀ ଧ୍ୟାନସ୍ଥ ହେଇକି ରହିଥିଲେ ଆଉ ସେ ବିବାହ କରିନଥିଲେ, ତେଣୁ ଦେବତାମାନଙ୍କର ଚିନ୍ତା ପଡ଼ିଗଲା ଯେ କେମିତି ଶିବଜୀ ତାଙ୍କର ବିବାହ କଲେ, ତାଙ୍କର ପୁତ୍ର ଜାତ ହେଲେ, ସିଏ ଆମର ସେନା ଅଧ୍ୟକ୍ଷ ହେବେ, ତାହେଲେ ଆମେ ଅସୁରମାନଙ୍କ ବିରୁଦ୍ଧରେ ଜିତିପାରିବା। ଭଗବତ ଗୀତାରେ ଭଗବାନ କହିଛନ୍ତି, ସେନାନୀ ନାମ ଅହମ୍ ସ୍କନ୍ଦ। ତେଣୁ ଇଏ ତ ଶିବଜୀ ଧ୍ୟାନଗ୍ରସ୍ତ ରହିଛନ୍ତି, ପାର୍ବତୀ ସତୀଦେବୀ ତାଙ୍କର ଶରୀର ତ୍ୟାଗ କଲା ପରେ, ଦକ୍ଷ ଯଜ୍ଞରେ ଶରୀର ତ୍ୟାଗ କଲା ପରେ ସେ ପାର୍ବତୀ ହିମାଳୟଙ୍କ ପୁତ୍ର ହେଇକି ଜନ୍ମଗ୍ରହଣ କଲେ ପାର୍ବତୀ। ତେଣୁ ତାଙ୍କୁ ଦେବତାମାନେ କହିଲେ, ମା ଆପଣ ଶିବଜୀଙ୍କର ଲିଙ୍ଗ ପୂଜା କରନ୍ତୁ। ଶିବଜୀଙ୍କର ଲିଙ୍ଗ ପୂଜା କଲେ ମଧ୍ୟ ତାଙ୍କର କୌଣସି ଶିବଜୀଙ୍କର କୌଣସି ବିକାର ନାହିଁ। ଇଏ ହେଉଛନ୍ତି ଧୀର ବ୍ୟକ୍ତି, ଧୀର ଉଦାହରଣ ହେଉଛି ସେଇଟା। ଆମର କାଳିଦାସ ତାଙ୍କର ଯେଉଁ ରଖିଛନ୍ତି ଯେଉଁ କୁମାର ସମ୍ଭବମ୍ କାବ୍ୟରେ ଲେଖିଛନ୍ତି, ଶିବଜୀ ହେଉଛନ୍ତି ଧୀର, ତାଙ୍କର ଲିଙ୍ଗକୁ ଆରାଧନା କଲେ ମଧ୍ୟ ସେ କୌଣସି ତାଙ୍କର କାମ ବିକାର ଜାତ ହେଉନାହିଁ। ତେଣୁ ଇନ୍ଦ୍ରଙ୍କର କ'ଣ କଲେ ନା, କାମଦେବଙ୍କୁ ପଠାଇଲେ, ବିଭିନ୍ନ ଅପ୍ସରାମାନଙ୍କୁ ପଠାଇଲେ ଶିବଜୀଙ୍କର ଧ୍ୟାନ ଭଗ୍ନ କରିବା ପାଇଁ। ତେଣୁ କାମଦେବ ଆସି ଯେତେବେଳେ ପଞ୍ଚସ୍ୱର ମାରୁଛନ୍ତି, କାମ ବାଣ ସବୁ ମାରୁଛନ୍ତି, ଶିବଜୀଙ୍କର କୌଣସି ବିକାର ହେଉନାହିଁ। ଅନ୍ୟ ପକ୍ଷରେ ଯେତେବେଳେ ସେ ତୃତୀୟ ନେତ୍ର ଖୋଳିଦେଲେ, ସେତେବେଳେ ସେ କାମଦେବ ଧ୍ୱଂସ ହେଇଗଲେ। ତେଣୁ ତାଙ୍କର ପତ୍ନୀ ରତି ତାଙ୍କୁ ଶିବଜୀଙ୍କୁ ପ୍ରାର୍ଥନା କଲେ। ଶିବଜୀ କହିଥିଲେ, ଆଉ ଠିକ୍ ଅଛି, ତମେ ତମର ସ୍ୱାମୀଙ୍କୁ ଫେରି ପାଇବ। ତେଣୁ ସେ କାମଦେବ ବର୍ତ୍ତମାନ ଭଗବାନ କୃଷ୍ଣଙ୍କର ପୁତ୍ର ଋଷ ହିସାବରେ ପ୍ରଦ୍ୟୁମ୍ନ ରୂପରେ ଜନ୍ମଗ୍ରହଣ କରିଛନ୍ତି। ଅବଶ୍ୟ ପ୍ରଦ୍ୟୁମ୍ନ ଯେଉଁ ଚତୁର୍ଭୁଜ ଅଛନ୍ତି, ତାଙ୍କ ଭିତରେ ମଧ୍ୟ ଜଣେ ପ୍ରଦ୍ୟୁମ୍ନ ରହିଛନ୍ତି। ଚତୁର୍ଭୁଜ କିଏ କିଏ? ପ୍ରଦ୍ୟୁମ୍ନ ବାସୁଦେବ, ବାସୁଦେବ ସଂକର୍ଷଣ, ପ୍ରଦ୍ୟୁମ୍ନ ଅନିରୁଦ୍ଧ, ତାଙ୍କ ଭିତରେ ଏଇ ଯେଉଁ ପ୍ରଦ୍ୟୁମ୍ନ, ସେ ହେଉଛନ୍ତି ଚତୁର୍ଭୁଜଙ୍କ ଭିତରେ ଜଣେ। ତେଣୁ ଯାହା ବି ହଉ, କାମଦେବ ତାଙ୍କର ଶରୀରରେ ଆଶ୍ରୟ ଗ୍ରହଣ କରିଥିଲେ। ତେଣୁ ଏଇ ରତିଦେବୀ, ସିଏ ଏଇ ଯେଉଁ ସମ୍ବରାସୁର ରହିଛି, ସମ୍ବରାସୁରର ସିଏ ଯାଇକରି ରୋଷେଇଆ ହେଇକି ରହିଥିଲେ, ଏବଂ ସମ୍ବରାସୁର ଜାଣିଥିଲା ଯେ ଏଇ ତାଙ୍କର ଯେଉଁ କୃଷ୍ଣଙ୍କର ଯେ ପୁତ୍ର ହବ ପ୍ରଦ୍ୟୁମ୍ନ, ପ୍ରଦ୍ୟୁମ୍ନ ସିଏ ମୋର ମୋତେ ହତ୍ୟା କରି ମୋତେ ହତ୍ୟା କରିବ। ସେଥିପାଇଁ ସେ ତାଙ୍କୁ ସୁତିକା ଗୃହରୁ 6 ଦିନରେ ନେଇଗଲେ। ତାଙ୍କର ଯେତେବେଳେ ଭଗବାନଙ୍କ ପୁତ୍ର ଜାତ ହେଲା, ସୁତିକା ଗୃହରେ 6 ଦିନରେ ସମ୍ବରାସୁର ଆସିକିରି ସୁତିକା ଗୃହରୁ ଉଠେଇକି ନେଇଗଲା। ଏଭଳି ମାୟା ଇଏ କରିଥିଲା। ତେଣୁ 6 ଦିନରେ ଯେତେବେଳେ ନେଇଗଲା, ସେତେବେଳେ ରୁକ୍ମିଣୀ ଦେବୀ ବହୁତ କ୍ରନ୍ଦନ କଲେ, ଦେଖିଲେ କେହି ନାହାନ୍ତି, ପୁଅ କୁଆଡ଼େ ପଳେଇଲା, ଭଗବାନ ମଧ୍ୟ ଅଜଣା ଭାବେ ରହିଲେ। ତେଣୁ ସମ୍ବରାସୁର ନେଇକିରି ସମୁଦ୍ରରେ ପକେଇଦେଲା, ଦ୍ୱାରକାର ଚାରିପଟେ ତ ସମୁଦ୍ର, ସମୁଦ୍ରରେ ପକେଇ ଦେଇ ପଳେଇଗଲା। ସେ ଭାବିଲା, ମୁଁ ମୃତ୍ୟୁକୁ ଜୟ କରିଗଲି। କିନ୍ତୁ ସେ ଯେଉଁ ପୁତ୍ରକୁ ପକେଇଦେଲେ, ସେ ପୁତ୍ରକୁ ଗୋଟେ ମତ୍ସ୍ୟ, ବିରାଟ ମତ୍ସ୍ୟ ଗିଳିଦେଲା, ଏବଂ ସେଇ ମତ୍ସ୍ୟକୁ ଧୀବରମାନେ ତାକୁ ଜାଲରେ ପକେଇ ସେ ମତ୍ସ୍ୟକୁ ନେଇକିରି ରାଜା ସମ୍ବରାସୁରକୁ ଭେଟ ଦେଲେ। ସମ୍ବରାସୁର ତାଙ୍କର ଉପ ଯେଉଁ ଶୁଭକାରମାନେ ଅଛନ୍ତି, ଯେଉଁମାନେ ରୋଷେଇଆମାନେ ଅଛନ୍ତି, ତାଙ୍କୁ ଦେଲେ। ସେମାନେ ସେ ମାଛକୁ ଯେତେବେଳେ କାଟିଲେ, ପନିକିରେ କାଟିନଥିଲେ, କୁରାଢ଼ୀରେ ହାଣିକିରି କାଟିଲେ, ବିରାଟ ବଡ଼ ମାଛ। ତେଣୁ ସେହି ସମୟରେ ସେ ତା ଭିତରୁ ସେ ପୁତ୍ରଟି ବାହାରିଲେ। ତେଣୁ ସେଇ ପିଲାକୁ ସେ ଦେଇଥିଲେ, ଆଙ୍କୁ ରତିଦେବୀଙ୍କୁ ଦେଇଥିଲେ। ରତିଦେବୀ ତାଙ୍କୁ ପାଳନ କରୁଥିଲେ। ନାରଦମୁନି ଆସି କହିଲେ, ଇଏ ହେଉଛନ୍ତି ତୁମର ସ୍ୱାମୀ। ତେଣୁ ଏଇଠି କୁହାଯାଉଛି, ନା ଅତି ଦୀର୍ଘୀଣ କାଳୀନ, ବେଶୀ ସମୟ ହେଲାନି, ଖୁବ୍ ଶୀଘ୍ର, ଅତି ଦୀର୍ଘ କାଳ ଲାଗିଲାନି ତାଙ୍କୁ, ଖୁବ୍ ଶୀଘ୍ର ସେ କାଶ୍ମୀ ରୂଢ଼ ଯୌବନ, ସେ ଯୌବନ ପ୍ରାପ୍ତ ହେଲେ। ଜନେୟା ମାସ ନାରୀଣା ବିକ୍ଷନ୍ତି ନା ବିଭ୍ରମ, ତାଙ୍କର ଯେଉଁ ଯୁବକ ସୌନ୍ଦର୍ଯ୍ୟ ଦେଖିକିରି ନାରୀମାନେ ଦେଖିଲେ ତାଙ୍କ ପ୍ରତି କାମ ବିକାର ତାଙ୍କର ଆସୁଥିଲା, ସେମାନଙ୍କର ଆସୁଥିଲା। ଜନେୟା ବିକ୍ଷନ୍ତି ନା ବିଭ୍ରମ, ତେଣୁ ରତି ମଧ୍ୟ ତାଙ୍କ ପ୍ରତି ତାଙ୍କର ପତ୍ନୀ ଭଳି ବ୍ୟବହାର କଲେ। ଯେତେବେଳେ ପ୍ରଦ୍ୟୁମ୍ନ କହିଲେ, ହେ ମା, ପ୍ରଦ୍ୟୁମ୍ନକୁ ପାଳୁଥିଲେ ସେ ଛୋଟ ପିଲାବେଳେ ପାଳୁଥିଲେ, ହେ ମା ଆପଣଙ୍କର କ'ଣ ଏଭଳି ବ୍ୟବହାର ହେଉଛି, ପତ୍ନୀ ଭଳି ବ୍ୟବହାର କରୁଛ, କାନ୍ତା ଭଳି ବ୍ୟବହାର କରୁଛ। ତେଣୁ ରତିଦେବୀ କହିଲେ ଯେ ପ୍ରକୃତରେ ଆପଣ ମୋର ସ୍ୱାମୀ, ଏଇ ସବୁ ଘଟଣା ସବୁ କହିଲେ। ତେଣୁ ସେ କହିଲେ, ସମ୍ବରାସୁର ଆପଣଙ୍କୁ ଘିନି ଆସିଥିଲେ, ଆପଣଙ୍କ ମା ବିକଳ ହେଇକି ରହିଛନ୍ତି, ତେଣୁ ଆପଣ ଶୀଘ୍ର ଆକୁ ହତ୍ୟା କରି, ସମ୍ବରାସୁରକୁ ହତ୍ୟା କରି ଆମେ ଯିବା ଦ୍ୱାରକାକୁ। ତେଣୁ ସେ ତାଙ୍କୁ ମହାମାୟା ଶିକ୍ଷା ଦେଲେ, ଜ୍ଞାନ ଶିକ୍ଷା ଦେଲେ, ଏବଂ ସେଇ ମହାମାୟା ସେ ଜ୍ଞାନ ଶିକ୍ଷା ଦ୍ୱାରା ପ୍ରଦ୍ୟୁମ୍ନ ସମ୍ରାସୁରକୁ ହତ୍ୟା କରି ପ୍ରଦ୍ୟୁମ୍ନ ଏବଂ କିଏ ରତିଦେବୀ ଦୁଇ ଜଣ ଯାଇ ପହଞ୍ଚିଲେ ଦ୍ୱାରକାରେ। ଦ୍ୱାରକାରେ ଦେଖିଲେ ଯେତେବେଳେ ନାରୀମାନେ ଦେଖିଲେ ସେମାନେ ଭାବିଲେ ଭଗବାନ କୃଷ୍ଣ ଆସିଛନ୍ତି। ସେମାନେ ସବୁ ମାନେ ଲୁଚିଗଲେ ସବୁ। ଭଗବାନ ଅବିକଳ ଭଗବାନ ଭଳି କୃଷ୍ଣଙ୍କ ଭଳି ଚେହେରା ରହିଛି। ତେଣୁ ତାପରେ ଯେତେବେଳେ ଜାଣିଲେ ନାରଦ ମୁନି ଆସି କହିଲେ ସବୁ କଥା। ତାପରେ ସବୁ ରୁକ୍ମିଣୀ ଦେବୀ ତାଙ୍କୁ ଆଲିଙ୍ଗନ କଲେ, ଭଗବାନ କୃଷ୍ଣ ମଧ୍ୟ ଆଲିଙ୍ଗନ କଲେ। ଏହିପରି ଭାବରେ ପଞ୍ଚମ ଅଧ୍ୟାୟ ସମାପ୍ତ ହେଲା। ତାପରେ ଆସନ୍ତାକାଲି ଆମେ 56 ଅଧ୍ୟାୟ ବିଷୟରେ ଆଲୋଚନା କରିବା। ଜୟ ଶ୍ରୀମଦ୍ ଭାଗବତମ୍ କୀ ଜୟ ଶ୍ରୀ ପ୍ରଭୁପାଦ ମହାରାଜ କୀ ଜୟ ଶ୍ରୀ ଗୁରୁଦେବ କୀ ଅନନ୍ତ କୋଟି ବୈଷ୍ଣବୃନ୍ଦ କୀ ଦାୟୀ ଗୋ।